ନମସ୍କାର, ମୋ ନାଁ ରାଜେଶ ସାହୁ, ମୁଁ ୱାର୍ଡ ନମ୍ବର 66 ଶୁକ୍ରବାରରୁ କହୁଛି। ଆଉ ଆମର ସମସ୍ୟା ହେଇକି ଯେ ଡ୍ରେନ୍ ସମସ୍ୟା, ଆମେ ଯୋଉ ଜାଗାରେ ଅଛୁ ସେ ଜାଗା ଯାଇ ଡ୍ରେନ୍ ଯାଇଛି। 2 ବର୍ଷ ହେଲା ଡ୍ରେନ୍ ସଫା ହଉନି, ଆଉ ଡ୍ରେନ୍ ସ୍ଲାବ ବି ପଡ଼ୁନି। ଅତ୍ୟଧିକ ମଶା ଅଳିଆ ହବା ଯୋଗୁଁ ଦେହ ଖରାପ ରହୁଛି, ଆଉ ଗନ୍ଧ ଦୁର୍ଗନ୍ଧ ବି ହଉଛି। ଆଉ ଏହାର କିଛି ସମସ୍ୟା କରନ୍ତୁ, ଆଉ ଆମେ ଖୁସି ହବୁ, ଏ ସମସ୍ୟାର ନିରାକରଣ କରନ୍ତୁ।